ବିଜୟ ପ୍ରସାଦ ମହାପାତ୍ରଙ୍କର ଗଳ୍ପ ଦୁର୍ଯ୍ୟୋଧନ ସାନ୍ତରା। ଦୁର୍ଯ୍ୟୋଧନ ସାନ୍ତରା ଯେ ଏକଦମ୍ ନ ଭାବିଛି ଏମିତି ନୁହେଁ, ସେ ଭାବିଛି ହୁଏତ ତା ନାଁଟା ଅର୍ଜୁନ କି କେଳୁଚରଣ କିମ୍ବା ଜହରଲାଲ ହୋଇପାରିଥାନ୍ତା। ସେ ଘଟଣାର ଦୁଇ ଦିଗ ଭଲକରି ବିଚାର କରିଛି, ଶେଷରେ ସିଦ୍ଧାନ୍ତରେ ଉପନୀତ ହୋଇଛି ଯେ କୌଣସି ନା ଭଲ ନୁହଁ କି ମନ୍ଦ ନୁହଁ, କିନ୍ତୁ ଯେଉଁ ନାଁଟା ତୁମକୁ ମିଳିଛି ସେଇଟା ତୁମର, ଆଉ ଯେଉଁଗୁଡ଼ାକ ମିଳିନାହିଁ ସେଗୁଡ଼ାକ ତୁମର ନୁହେଁ। ତେଣୁ ସେ ଯେତେବେଳେ ନିଜକୁ ସମ୍ବୋଧନ କରେ ସେ ନିଜକୁ ଦୁର୍ଯ୍ୟୋଧନ ବାବୁ ବୋଲି ଡାକେ ଓ ବେଶ କିଛିଟା ଆତ୍ମୀୟତା ଅନୁଭବ କରେ, ଯାହା ସେ ଅର୍ଜୁନ କେଳୁଚରଣ କିମ୍ବା ଜହରଲାଲ କରି ପାଏ ନାହିଁ। ନିଜକୁ ଦୁର୍ଯ୍ୟୋଧନ ବାବୁ ବୋଲି ଡାକିଦେଲେ ସେ ସାଙ୍ଗେ ସାଙ୍ଗେ ନିଜ ସାଙ୍ଗରେ ଏକ ହୋଇଯାଏ। ଦୁଃଖର ବିଷୟ, ଅଫିସରେ ସମସ୍ତେ କିନ୍ତୁ ତାକୁ ସାନ୍ତରା ବା ସାନ୍ତରା ବାବୁ ବୋଲି ଡାକନ୍ତି। କାମ ଚଳିଯାଏ ଠିକ୍, କିନ୍ତୁ ଆନ୍ତରିକତା ଠିକ୍ ଆସେ ନାହିଁ। ଏଇ ଆନ୍ତରିକତା କଥାରୁ ଦିନେ ପ୍ରଶ୍ନ ଉଠିଲା ଦୁର୍ଯ୍ୟୋଧନ ସାନ୍ତରାର ମନରେ। ସେ କୁମୁଦବାଳାକୁ ପଚାରିବ କି, କୁମୁଦବାଳା ମୋତେ ଦୁର୍ଯ୍ୟୋଧନ ବୋଲି ଡାକିବାରେ ତୁମର ଆପତ୍ତି ଅଛି କି? କୁମୁଦବାଳା ସ୍ୱାଇଁ ତାଙ୍କରି ଅଫିସରେ କାମ କରେ, ପ୍ରାୟ 3 ବର୍ଷ ହୋଇଗଲାଣି। କେତେଦିନ ଆଉ ସାନ୍ତରା ବାବୁ ଡାକି ଚାଲିଥିବ? ଆର ବର୍ଷ ପୂଜା ଛୁଟିକୁ ସେ ତାର ଦାଦିଙ୍କ ପାଇଁ ସ୍ଲିପର ଟିକେଟ୍ କରିଦେଇଥିଲା ହାଓଡ଼ା ଏକ୍ସପ୍ରେସ୍ରେ, ତା ଖାତିରରେ ଚଢ଼ାଇ ଦେଇଥିଲା। ପୂଜା ବେଳେ ଗାଡ଼ିରେ ଚଢ଼ାଇବା ଯେ କି କଷ୍ଟ, ତାହା କ'ଣ ସେ ଅନୁଭବ କରିନଥିବ? ସେଦିନ ଲୋକଙ୍କ ଦେହରୁ ଚୋପା ଛାଡ଼ି ଯାଉଥାଏ ଭିଡ଼ରେ, କିଏ କୁଲିକୁ 10 ଟଙ୍କା ଯାଚୁଥାଏ ତ କିଏ 2 ଖଣ୍ଡ 5 ଟଙ୍କିଆ ଧରି ଟିଟିକୁ ଦାନ୍ତ ନିକୁଟୁଥାଏ। କୁମୁଦବେଳା ବୁଝିଲା ଠିକ୍, କାରଣ ତାର ବର୍ଷ ତା ଭିଣେଇ ଯେତେବେଳେ ଯାଉଥିଲେ ସେ ପୁଣି ତାକୁ ନେହୁରା ହୋଇଥିଲା। ତାର ବଦ୍ଧ ଧାରଣା ହୋଇସାରିଥିଲା ଯେ ତା ପାଇଁ ସେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଚେଷ୍ଟା କରି ଟିକେଟ୍ ଆଣିବ, ତା ଭିଣେଇଙ୍କୁ ଶୂନ୍ୟ ଶୂନ୍ୟ ଗାଡ଼ିରେ ପଠାଇଦେବ, ତାଙ୍କ ପାଚିଲା କଦଳୀ ଫେଣାରୁ ବି ଗୋଟିଏ ଛିଡ଼ିକିରି ତଳେ ପଡ଼ିବନି ମାଟିରେ। କାହାକୁ ହି କହନ୍ତି ବିଶ୍ୱାସ, ସେ କଥା ଠିକ୍। ସେଇଥିପାଇଁ ତ ଦୁର୍ଯ୍ୟୋଧନ ସାନ୍ତରା ଆଜି ବୋଧ କରୁଛି କୁମୁଦବାଳା ତାକୁ ଦୁର୍ଯ୍ୟୋଧନ ବା ଦୁର୍ଯ୍ୟୋଧନ ବାବୁ ବୋଲି ସମ୍ବୋଧନ କରିପାରନ୍ତା। ଯେଉଁ ଗୁରୁତ୍ୱର ଲଫାପରେ ଆତ୍ମୀୟତାର ଷ୍ଟାମ୍ପ ବାଜି ନାହିଁ ସେଇଟା ବେରିଂ ଚିଠି। ସେମିତି ଚିଠି ଲେଖି ବନ୍ଧୁତ୍ୱ ଦେଖାଇବାର ବାହାନା କରିବା ବାଞ୍ଛନୀୟ ନୁହେଁ। ଏ ବର୍ଷ ବି ପୂଜା ଆସିଗଲାଣି, ଦୁର୍ଯ୍ୟୋଧନ ସାନ୍ତରା ନିଜ ଅଲକ୍ଷ୍ୟରେ ଜଣେ 2 ଜଣଙ୍କଠାରୁ ଖୋଜ କଲାଣି ହାଉଡ଼ା ଆଡ଼କୁ ଯାଉଥିବା ଗାଡ଼ିଘୋଡ଼ାର ଅବସ୍ଥା କ'ଣ। ସେ ଯାହା ଶୁଣିଲା ସେଥିରେ ସନ୍ତୋଷ ପ୍ରକାଶ କରିବାର ଯଥେଷ୍ଟ କାରଣ ଅଛି। ନୂଆବର୍ଷ ପର୍ଯ୍ୟନ୍ତ କୌଣସି ଗାଡ଼ିରେ କୌଣସି କ୍ଲାସ୍ରେ କୌଣସି ଟିକେଟ୍ ନାହିଁ, ତା'ମାନେ ଅକ୍ଟୋବରରେ ଯଦି ପୂଜା ପଡ଼େ ଡିସେମ୍ବର ପର୍ଯ୍ୟନ୍ତ ଟିକେଟ୍ ନାହିଁ। ସୁଖବର, ଅବଶ୍ୟ ତାର କୌଣସି ଚିନ୍ତାର କାରଣ ନାହିଁ। ରଘୁ ଭାଇନା ଯେତେଦିନ ରେଳବାଇ କିରାଣୀ କଲୋନୀରେ ପୁରୋହିତ କରୁଛି, ରଘୁ ପୁରୋହିତ ଯେତେବେଳେ ଏ ମାସର ମନି ଅର୍ଡ଼ର ଫର୍ମ ଲେଖାଇବାକୁ ଆସିବ ଦୁର୍ଯ୍ୟୋଧନ ସାନ୍ତରାର ପାଖକୁ, ସବୁ ମାସ ପରେ ସେ ପଚାରିବ, ସାନ୍ତରାବାବୁ ଟିକେଟ୍ ଫିକେଟ୍ ଦରକାର ନାହିଁ? ଦୁର୍ଯ୍ୟୋଧନ ତାକୁ ବିଡ଼ିବା ପାଇଁ କହିବ, ଅଛି ଅଛି ରଘୁ ଭାଇନା, ମହାଳୟ ବାସି ଦିନ 2 ଖଣ୍ଡ ସ୍ଲିପର୍ କାଟିପାରିବ। ରଘୁ ପୁରୋହିତ ନଥିବା ନିଶ୍ଚୟ ହାତ ମାରି କହିବ, ଖାଲି 2 ଖଣ୍ଡ ଗାଡ଼ିଟା ଯାକ ମାଗୁନ ଆଣିଦେବି, ଟିକେଟ୍ ନ ମିଳିଲେ ରେଳବାଇ କଲୋନୀରେ ପୁରୋହିତ ବନ୍ଦ ହୋଇଯିବ, ଆଉ ବାବୁମାନଙ୍କ ଦିଅଁ ଯଦି ପାଣି ନ ପାଇବେ ଠିକ୍ ସମୟରେ ବୁଝିପାରୁଥିବ କ'ଣ ହେବ, ଦିଅଁ ଯାକ ବେଳରେ ଫୁଲ ମୁଠେ ପାଣି ଟିକେ ପାଉଛନ୍ତି ବୋଲି ବାବୁମାନଙ୍କର ଘୁଷ ଲାଞ୍ଚ କିଳାପୋତେଇ ଉପରି ଏସବୁ ଉଡ଼ି ଉଡ଼ି ଯାଉଛି, ତା ନହେଲେ ଗୋଟି ଗୋଟି ହୋଇ ବନ୍ଧା ହେଇକରି ମାମୁଁ ଘରକୁ ଯାଆନ୍ତେ, ସେତେବେଳେ ରେଳବାଇ କଲୋନୀରେ କାନ୍ଦ ବୋବଳି ପଡ଼ିଯାଆନ୍ତା। ରଘୁ ପୁରୋହିତକୁ ଟିକେଟ୍ ମିଳିବ ନାହିଁ? ରଘୁ ପୁରୋହିତ ତା ମନି ଅର୍ଡ଼ର ଫର୍ମ ନେଇଗଲେ ଦୁର୍ଯ୍ୟୋଧନ ସାନ୍ତରା ବି ତା ନିଶରେ ହାତ ବୁଲାଇଲା, କୁମୁଦବାଳା ଆସୁ ଏଥର। ସତକୁ ସତ କୁମୁଦବାଳା ସ୍ୱାଇଁ ତାର ଟେବୁଲ ଆଡ଼କୁ ଆସିଲା ପରି ମନେ ହେଉଛି। କୁମୁଦବାଳା ଆଜି ହଳଦିଆ ବ୍ଲାଉଜ୍ ସାଙ୍ଗରେ ହଳଦିଆ ନାଇଲନ୍ ଶାଢ଼ୀ ପିନ୍ଧିଛି, ଆଜି ଭାରି ସଜାସଜି ହୋଇକରି ଆସିଛି। ତଥାପି ଦୁର୍ଯ୍ୟୋଧନ ସାନ୍ତରା ଲକ୍ଷ୍ୟ କଲା ସେ କେମିତି ଉଦ୍ବିଗ୍ନ ମନେ ହେଉଛି, ତାର ମନି ବ୍ୟାଗ୍ ଚୋରି ହୋଇଗଲା କି ବସ୍ରେ, ନୂଆ ଶାଢ଼ୀଟା ଚିରିଗଲା କି ଠେଲାପେଲାରେ। କୁମୁଦବାଳା କହିଲା, ସାନ୍ତରାବାବୁ 5 ମିନିଟ୍ ପାଇଁ ଟିକେ ଆସିବେ କି ମୋ ଟେବୁଲକୁ, ମୋ ଖଡ଼ଗପୁର ମଉସା ଆସିଛନ୍ତି, ଦୁର୍ଯ୍ୟୋଧନ ସାଆନ୍ତରା ସାଙ୍ଗେ ସାଙ୍ଗେ ବାହାରିଗଲା କୁମୁଦବାଳାର ପଛେ ପଛେ। ସେ ଅନୁଭବ କଲା ସମସ୍ତେ ତାକୁ ଚାହିଁଛନ୍ତି, ଚାହଁ ଚାହଁ କେତେ ଚାହିଁବ। ଦୁର୍ଯ୍ୟୋଧନ ସାଆନ୍ତରା କହିଲା ମନକୁ ମନ। କୁମୁଦବାଳା ଟେବୁଲ ପାଖରେ ଜଣେକି ଚନ୍ଦାମୁଣ୍ଡିଆ ଭଦ୍ରଲୋକ ବସିଛନ୍ତି ପଛ କରି। କୁମୁଦବାଳା ଆଗ୍ରହରେ କହିଲା, ମଉସା ଏଇ ହେଉଛନ୍ତି ସାଆନ୍ତରାବାବୁ, ମୁଁ ଯାହାଙ୍କ କଥା କହୁଥିଲି। ତାଙ୍କର ଅନେକ ଚିହ୍ନା ପରିଚୟ ଅଛି ରେଳବାଇରେ, ସେ କହିଦେଲେ ବି ଟିକେଟ୍ ମିଳିଯିବ। ବର୍ଷେ ପୂଜାକୁ ଦାଦି ଗଲେ ବାଲେଶ୍ୱର, ଗାଡ଼ିରେ ଯାହା ଭିଡ଼ ମଉସା ଆପଣ କଳ୍ପନା କରିପାରିବେ ନାହିଁ। ଗୋଟେ ଗୋଟେ ଟିକେଟ୍କୁ 20-25 ଟଙ୍କାର ଘୁଷ, ତା ହୋଇ ବି ମିଳୁଛି କେଉଁଠି। କିନ୍ତୁ ସାଆନ୍ତରାବାବୁ ଥିଲେ, ଦାଦି ଶୋଇ କରିଗଲେ ଭୁବନେଶ୍ୱର ଷ୍ଟେସନରୁ। ଗତ ବର୍ଷ କୁଞ୍ଜ ଅପାର ବର ଆସିଥିଲେ, ସେମିତି 2 ଟ୍ରଙ୍କ, 2 ବିସ୍ତର, ଅପାର ସିଲେଇ କଳ ସବୁ ଧରିକିରି ଉଠିଲେ ଗାଡ଼ିରେ। ସାଆନ୍ତରାବାବୁ ଉଠାଇ ଦେଇଥିଲେ, ଏଥର କ'ଣ ତାଠୁ ବେଶୀ, ଆପଣ ମାଉସୀ 2 ତ ଲୋକ, ସାଙ୍ଗର ଜିନିଷପତ୍ର ବି ସେମିତି କିଛି ନାହିଁ, ଖଡ଼ଗପୁର ପର୍ଯ୍ୟନ୍ତ ଯିବାର ଅସୁବିଧା କ'ଣ। ଆପଣ ଷ୍ଟେସନରେ ଟିକେଟ୍ ଖୋଜିଲେ କ'ଣ ପାଇବେ, କିନ୍ତୁ ମୁଁ ଆପଣଙ୍କୁ କଥା ଦେଉଛି, ସାଆନ୍ତରାବାବୁ ଆପଣଙ୍କର ସବୁ ବ୍ୟବସ୍ଥା କରିଦେବେ। କୁମୁଦବାଳା ସ୍ୱାଇଁର ଖଡ଼ଗପୁର ମଉସା ଏଥର ଦୁର୍ଯ୍ୟୋଧନ ସାଆନ୍ତରାକୁ ବୁଲି କରି ଚାହିଁଲେ। ଦୁର୍ଯ୍ୟୋଧନ ସାଆନ୍ତରା ନମସ୍କାର ହେଲା। କୁମୁଦବାଳା ଆଗ୍ରହରେ ଗଦଗଦ ହୋଇ କହିଲା, ଇଏ ମୋ ମଉସା। ତାପରେ ସେଇ ଏକା ନିଶ୍ୱାସ କହି ପକାଇଲା, ଇଏ ଆମ ଅଫିସର ସାଆନ୍ତରା ବାବୁ, ଦୁଶାସନ ସାଆନ୍ତରା। ଠିଆ ହୋଇ କଥା ଶୁଣୁଥିବା ପିଅନଟା ଫେଙ୍କରି ହସିଦେଲା। କୁମୁଦବାଳା ଜିଭ କାମୁଡ଼ି ଦେଇ କଳା ପଡ଼ିଗଲା। ତାପରେ ଥତମତ ହୋଇ କଲା, ଡି ସାଆନ୍ତରା ମାନେ ଡିଡି ସାଆନ୍ତରା, ପିଅନ ସେମିତି ହସୁଥାଏ। ଦୁଶାସନ ନୁହେଁ ସାଆନ୍ତରା ବାବୁଙ୍କ ନାଁ, ଦେଖିଲ ଦେଇକି ଜଣା ନାହିଁ ସାଆନ୍ତରା ବାବୁଙ୍କର ନାଁ, ଦୁର୍ଯ୍ୟୋଧନ, ଦୁର୍ଯ୍ୟୋଧନ ସାଆନ୍ତରା, ଦୁଶାସନର ବଡ଼ ଭାଇ। କୁମୁଦବାଳା ମୁଣ୍ଡ ପୋତି ଠିଆ ହୋଇଥାଏ। ଦୁର୍ଯ୍ୟୋଧନ ଚୁପ୍ ହୋଇ ଫେରିଲା ନିଜ ସିଟ୍କୁ, ଭାବିଲା ମାଇପି ଜାତିଟା ପରା ମିଛ, 3 ହେଲା ଲୁଣ ଖାଉଛି, ଏପର୍ଯ୍ୟନ୍ତ ନାଁଟା ସୁଦ୍ଧା ଠିକ୍ କରି ଜାଣିପାରିଲା ନାହିଁ, ଆତ୍ମୀୟତା କରିବାକୁ ଆସିଛି। ବା